ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର ଖେପ 1000 ଟଙ୍କା ଆଜି ହିତାଧିକାରୀମାନଙ୍କୁ ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରିଏ 1000 ଟଙ୍କା ବାଣ୍ଟିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଇ କ୍ଷେପେ 18 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକେ ଟଙ୍କା ହସ୍ତାନ୍ତର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍।
ସୁଭଦ୍ରା ଦିଆଯିବ, ଦିଆଗଲା ପରେ ସଂଖ୍ୟା 98 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆମେ ଦେଇପାରିବୁ। ବାକି ଯେଉଁମାନେ ଏନ୍ପିସିଆଇରେ ରହିଯିବେ ସେମାନଙ୍କ ପାଇଁ ପୁଣି ମାସେ ରହିବ, ଯେଉଁମାନଙ୍କୁ ମାର୍ଚ୍ଚ 8 ସୁଦ୍ଧା ଆମେ ଯୋଡ଼ି ଦେଇପାରିବୁ। ସୁଭଦ୍ରାରେ ଆମେ କହିଲା ପରେ 3,38,000 ଏନ୍ପିସିଆଇ ଭିତରୁ ପାଖାପାଖି 68,000 ଏନ୍ପିସିଆଇ କ୍ଲିୟର ହୋଇଯାଇଛି। ମୁଁ ଭାବୁଛି ତାଙ୍କୁ ପର୍ସନାଲି ଆପ୍ରୋଚ୍ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକେ 2026 ମସିହା ତକ ଜାରି ରଖବାର ଆର୍ ପୁନର୍ଗଠନ କରବାର ପ୍ରସ୍ତାବକେ ଅନୁମୋଦନ କରାଯାଇଛି। କାର୍ଯ୍ୟକ୍ରମଟି 8,800 କୋଟି ଟଙ୍କା ଖର୍ଚ୍ଚା କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକଟି କୁହାଯାଇଛି। ସେନ୍ତା ଜାତୀୟ ସଫେଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳକେ ଆଇବା ମାର୍ଚ୍ଚ 31 ତାରିଖଠାରୁ ଅଧିକା 3 ବର୍ଷ ବଢ଼ାବାରକେ ଅନୁମୋଦନ କରାଯାଇଛି। ଏଥିଲାଗି ସରକାରଙ୍କ ଉପରେ 50,91,00,000 ଟଙ୍କାର ଅଧିକା ବୋଝ ପଡ଼ବା ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ରାଜ୍ୟ କ୍ୟାବିନେଟ୍ର ଗୋଟିଏ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକର ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଖାସକରି ଆଇବା 13 ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ମୂଲ ହେବାରକେ ଯାଉଥିବାରୁ 2025-26 ଆର୍ଥିକ ବର୍ଷର ବଜେଟ୍ ସହିତ ବିଧାନସଭାର ଉପସ୍ଥାପନ ହେବାରକେ ଥିବା ଭିନ୍ ଭିନ୍ ବିଲ୍କେ କ୍ୟାବିନେଟ୍ ବୈଠକର ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳବେଳା ଲୋକସେବା ଭବନଠାରେ ଏ ବାବଦେ ଅଧିକ ସୂଚନା ଦେବେ ବୋଲି ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନ୍ମେଣ୍ଟ ସମ୍ମିଳନୀ ୱେବ୍ସକେ ନେଇକରି ଇତାର ଉପଦେଷ୍ଟା ବୋର୍ଡ ସାଙ୍ଗେ ଆଭାସୀ ଜରିଏ ଆଲୋଚନା କରିଛନ୍। ଉପଦେଷ୍ଟା ବୋର୍ଡଥି ଦେଶ ବିଦେଶର ବହୁତ ନାଁକରା କଳାକାର ଆର୍ ଭିନ୍ ଭିନ୍ ବର୍ଗତ ସିଆନ୍ ସୂଚନ ରହିଛନ୍। ସମ୍ମିଳନୀର ଆୟୋଜନ ଲାଗି ବୋର୍ଡର ସଦସ୍ୟମାନେ ବହୁତ ମୂଲ୍ୟବାନ ଉପଦେଶ ଦେଇଛନ୍ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 10 ତାରିଖ ଦିନର 11 ବଜେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଅଞ୍ଚଳର 36 ଜଣ ଛାତ୍ରଛାତ୍ରୀଙ୍କ ସାଙ୍ଗେ ସିଧାସଳଖ ବିଚାର ବିନିମୟ କରବେ। ପ୍ରଧାନମନ୍ତ୍ରୀ ଏ ଅବସରରେ ଛାତ୍ରଛାତ୍ରୀ ଅଭିଭାବକ ଆର୍ ଶିକ୍ଷକମାନଙ୍କ ସାଙ୍ଗେ ଆଲୋଚନା କରିକି ପରୀକ୍ଷାର ପ୍ରସ୍ତୁତି, ଚାପ ନିୟନ୍ତ୍ରଣ ଆର୍ ବ୍ୟକ୍ତିଗତ ବିକାଶକେ ନେଇକରି ମାର୍ଗଦର୍ଶନ ଦେବେ। ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଗୋଟିଏ ନୂଆ ରୂପଟି ଆସୁଛେ। ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଭିନ୍ ଭିନ୍ କ୍ଷେତ୍ରର ବିଶେଷଜ୍ଞମାନେ ଭିଲ୍ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରବେ। କାର୍ଯ୍ୟକ୍ରମକେ ନେଇକରି ପ୍ରଧାନମନ୍ତ୍ରୀ ଗୋଟିଏ ଭିଡ଼ିଓ ଜାରି କରିଛନ୍। ଏଥି ପ୍ରଧାନମନ୍ତ୍ରୀ ଦିଲ୍ଲୀର ସୁନ୍ଦର ନର୍ସରୀଠାରେ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ବିଚାର ବିନିମୟ କରୁଛନ୍। ଏ ବଛର ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା 8 ନମ୍ବର ଖେପ୍ ହେବା ଆଉ ଇଟା 8ଟା ଏପିସୋଡ୍ଟି ହେବା। ଆଲୋଚନାର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ୍, ଶିକ୍ଷା ମନ୍ତ୍ରଣାଳୟ ଆଉ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସୋସିଆଲ୍ ମିଡିଆ ଚ୍ୟାନେଲ୍ଟି ହେବା। ଦିଲ୍ଲୀର 70ଟା ବିଧାନସଭା ଆସନ ଲାଗି ହୋଇଥିବା ଭୋଟ୍ର ଗନ୍ତି ଆଜି ସକାଳ 7 ବଜେନୁ ମୂଲ ହେବା। ସରକାରଙ୍କ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ ଫଳାଫଲ ଅପ୍ଲୋଡ୍ କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଗଲା 5 ତାରିଖ ଦିନ ଦିଲ୍ଲୀନ ବିଧାନସଭା ନିର୍ବାଚନ ହୋଇଥିଲା ଆଉ ମତଦାନ ହାର 60.54% ରହିଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଭାଗୃହନ ଗଲାକାଲି ନର୍ଲା ବିଧାନସଭା ମଣ୍ଡଳୀର ବିକାଶ କମିଟି ବୈଠକ ହୋଇଯାଇଛି। ବୈଠକଟି ନର୍ଲା ବିଧାୟିକା ମନୋରମା ମହାନ୍ତି ଅଧ୍ୟକ୍ଷତା କରିକି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସହର ଆର୍ ଗ୍ରାମ୍ୟ ସ୍ୱଚ୍ଛତା ବାଗିର ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମହୋତ୍ସବଟି ବହୁତ ସିଆନ୍ ସୁଜନ ଯୋଗ ଦେଇକରି ଖଡ଼ିଆଲ କଲାର ସହର ଆର୍ ଇ ମହୋତ୍ସବ ପଶ୍ଚିମ ଓଡ଼ିଶାର ଗୋଟିଏ ବଡ଼ ଉତ୍ସବ ଆଏ ବୋଲି କହିଥିଲେ। କଟକ ବାରବାଟୀ ଷ୍ଟାଡିୟମଠାରେ ଆଇବାକାଲି ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଗଲାକାଲି ସଞ୍ଜବେଳେ ଦୁଇ ଦଲ ଓଡ଼ିଶା ପହଞ୍ଚିଛନ୍। ଆଜି ଦୁଇ ଦଲ ବାରବାଟୀ ଷ୍ଟାଡିୟମଠାରେ 2ଟା ଖେପେ ଅଭ୍ୟାସ ମ୍ୟାଚ୍ ଖେଳିବେ। ଆଇବାକାଲି ମଧ୍ୟାହ୍ନ 1:30 ବଜେ ଦିନିକିଆ ମ୍ୟାଚ୍ ମୂଲ ହେବା। ରାଇଜେ ବଢ଼ୁଛେ ଦିନବେଲର ତାତି, ହେଲେ ରାତିର ତାତି ସାମାନ୍ୟ କମିଥିବାରୁ ଫେର୍ ଘାଏ ଶୀତ ଜଣାପଡ଼ୁଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଗଲାକାଲି ରାଜ୍ୟର 15ଟା ସହରର ଦିନର ସବୁନୁ ଜହ ତାତି 33 ଡିଗ୍ରୀ ଉପରେ ରହିଥିଲା। ଆଇବା 2-3 ଦିନ ଭିତରେ ଦିନର ସବୁନୁ କମ୍ ତାପମାତ୍ରା 4 ଡିଗ୍ରୀ ତକ କମିପାରେ। ଇତାର ସହିତ ରାଜ୍ୟର କିଛିଟା ଜିଲ୍ଲାନ ଘନା କୁହୁଡ଼ି ଦେଖାଯିବା ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏଚ୍ଡିଆର୍ ଆଞ୍ଚଳିକ ଖବର ଇନ ଶେଷଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।